ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ଭାରତ ମଙ୍ଗୋଲିଆ ମଧ୍ୟରେ ସହଭାଗୀ ସାଂସ୍କୃତିକ ଐତିହ୍ୟ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ୱିପାକ୍ଷିକ ସମ୍ପର୍କର ମୂଳଦୁଆ ବୋଲି କହିଲେ ରାଷ୍ଟ୍ରପତି. ଆନ୍ଧ୍ରପ୍ରଦେଶରେ 13,430 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆସନ୍ତାକାଲି ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ. ରାଜସ୍ଥାନରେ ଏକ ସଡ଼କ ଦୁର୍ଘଟଣାରେ 20 ଜଣଙ୍କର ମୃତ୍ୟୁ. ଆଜିଠାରୁ ପୁନଃ ଆରମ୍ଭ ହେଉଛି ଭାରତ ଆମେରିକା ମଧ୍ୟରେ ଆନ୍ତର୍ଜାତିକ ଡାକସେବା, ଏବଂ ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ବର୍ଷା ଯୋଗୁଁ ସମ୍ଭବ ହେଲା ନାହିଁ ଗତକାଲିର ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭାରତ ମଙ୍ଗୋଲିଆ ମଧ୍ୟରେ ସହଭାଗୀ ସାଂସ୍କୃତିକ ଐତିହ୍ୟ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ୱିପାକ୍ଷିକ ସମ୍ପର୍କର ମୂଳଦୁଆ. ରାଷ୍ଟ୍ରପତି ଭବନରେ ଗତକାଲି ମଙ୍ଗୋଲିଆ ରାଷ୍ଟ୍ରପତି ଖୁରେଲସୁକ୍ ଉଖନା ଏବଂ ତାଙ୍କ ସହ ଗସ୍ତରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି, ଗତ 25 ବର୍ଷ ମଧ୍ୟରେ ଭାରତ ମଙ୍ଗୋଲିଆରେ ବିଭିନ୍ନ ଐତିହ୍ୟ ପ୍ରକଳ୍ପ ହାତକୁ ନେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି. ସେଗୁଡ଼ିକ ମଧ୍ୟରେ ବୌଦ୍ଧ ମଠଗୁଡ଼ିକର ପୁନରୁଦ୍ଧାର ଏବଂ ପ୍ରାଚୀନ ପାଣ୍ଡୁଲିପିର ପୁନଃମୁଦ୍ରଣ ଆଦି ଅନ୍ତର୍ଭୁକ୍ତ. ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି, ଏଭଳି ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ପ୍ରୋହାହନ ପ୍ରଦାନ କରିଛି. ଭାରତ ମଙ୍ଗୋଲିଆ ସହିତ ଏହାର ବିକାଶ ଏବଂ କ୍ଷମତା ନିର୍ମାଣ ସହଭାଗିତାକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛି. ମଙ୍ଗୋଲିଆରେ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ଭାରତ ପ୍ରତିଶ୍ରତିବଦ୍ଧ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି. ଜାତିସଂଘ ସମେତ ବିଭିନ୍ନ ବହୁପକ୍ଷ ମଞ୍ଚରେ ଦକ୍ଷିଣ ବିଶ୍ୱ ରାଷ୍ଟ୍ର ଭାବରେ ମଙ୍ଗୋଲିଆ ସହ ଭାରତ ଘନିଷ୍ଠ ସମ୍ପର୍କକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି. ରାଷ୍ଟ୍ରପତି ମୁର୍ମୁ ଏବଂ ତାଙ୍କ ମଙ୍ଗୋଲିଆ ପ୍ରତିପକ୍ଷଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହୋଇଛି. ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ମୁର୍ମୁ ଏକ ଭୋଜିର ଆୟୋଜନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ନନ୍ଦ୍ୟାଲ ଜିଲ୍ଲାର ଶ୍ରୀଶୈଳମ୍ସ୍ଥିତ ଶ୍ରୀ ଭ୍ରମରାମ୍ଭ ମଲ୍ଲିକାର୍ଜୁନ ସ୍ୱାମୀ ଭାରଲା ଦେବସ୍ଥାନରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଶ୍ରୀ ଶିବାଜୀ ସ୍ମୃତି କେନ୍ଦ୍ର ମଧ୍ୟ ଶ୍ରୀ ମୋଦି ପରିଦର୍ଶନ କରିବେ। ଅପରାହ୍ନରେ ପ୍ରଧାନମନ୍ତ୍ରୀ କୁର୍ନୁଲ୍ଠାରେ ପ୍ରାୟ 13,430 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବିଦ୍ୟୁତ୍ ପରିବହନ, ସଡ଼କ ଓ ରେଳ ଯୋଗାଯୋଗ, ପ୍ରତିରକ୍ଷା ଉତ୍ପାଦନ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ସମେତ ବିଭିନ୍ନ ଶିଳ୍ପ କ୍ଷେତ୍ର ଅନ୍ତର୍ଭୁକ୍ତ। ଆନ୍ଧ୍ରପ୍ରଦେଶରେ ସାମାଜିକ ଆର୍ଥିକ ଅଭିବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ରାଜସ୍ଥାନର ଜୈସଲମେର ନିକଟରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 20 ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଯାତ୍ରୀବାହୀ ବାତାନୁକୂଳିତ ବସ୍ରେ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଛି। ଜୈସଲମେର ଯୋଧପୁର ରାଜପଥରେ ଅପରାହ୍ନ ପ୍ରାୟ 3:30 ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ 19 ଜଣ ଯାତ୍ରୀଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ବସ୍ରେ 50ରୁ ଅଧିକ ଲୋକ ଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ଅନେକଙ୍କର ଅବସ୍ଥା ଗୁରୁତର ରହିଛି। ଡିଏନ୍ଏ ପରୀକ୍ଷା ମାଧ୍ୟମରେ ମୃତ ଶରୀରଗୁଡ଼ିକୁ ଚିହ୍ନଟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିବାକୁ ନିଖୋଜ ଯାତ୍ରୀଙ୍କ ନିକଟ ସମ୍ପର୍କୀୟଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗତ ସନ୍ଧ୍ୟାରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଯୋଧପୁର ହସ୍କିଟାଲରେ ଚିକିତ୍ସିତ ଆହତଙ୍କୁ ଭେଟିଛନ୍ତି। ସମସ୍ତ ପୀଡ଼ିତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପୃଥକ୍ ପୃଥକ୍ ଶୋକବାର୍ତ୍ତାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ବ୍ରାଜିଲ୍ର ଉପରାଷ୍ଟ୍ରପତି ଜେରାଲ୍ଡୋ ଆଲ୍କାମିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବ୍ରାଜିଲ୍ର ପ୍ରତିରକ୍ଷା ମନ୍ତ୍ରୀ ଜୋସେ ମୁସିଓ ମୋଣ୍ଟେରୋ ଫିଲ୍ହୋ ମଧ୍ୟ ଏହି ଆଲୋଚନା ସମୟରେ ଉପସ୍ଥିତ ରହିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦୁଇ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ବହୁମୁଖୀ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା ଅନୁଷ୍ଠିତ ହେବ। ସାମରିକ ତଥା ପ୍ରତିରକ୍ଷା ଶିଳ୍ପ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି ବୋଲି ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଆମେରିକା ମଧ୍ୟରେ ଆନ୍ତର୍ଜାତିକ ଡାକସେବା ଆଜିଠାରୁ ପୁନଃ ଆରମ୍ଭ ହେଉଛି। ଯୋଗାଯୋଗ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆମେରିକାର କଷ୍ଟମ୍ସ ଏବଂ ବର୍ଡର ପ୍ରୋଟେକ୍ସନ ବିଭାଗ ସହ ସମନ୍ୱୟ ରକ୍ଷା କରି ଭାରତୀୟ ଡାକ ବିଭାଗ ସେବା ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ତ୍ୱରିତ ସେବା ପ୍ରଦାନ ତଥା ଏ କ୍ଷେତ୍ରରେ ରହିଥିବା ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଏହି ବ୍ୟବସ୍ଥା ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତରୁ ଯାଉଥିବା ଡାକ ସାମଗ୍ରୀଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକାରେ ବଣ୍ଟନ କରାଯିବା ବେଳେ କୌଣସି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ସୂଚନାଯୋଗ୍ୟ, ଆମେରିକା ପ୍ରଶାସନର ଏକ ନିର୍ଦ୍ଦେଶ ଆଧାରରେ ଭାରତରୁ ଆମେରିକାକୁ ଡାକସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା। ମାଡାଗାସ୍କରରେ ସାମରିକ ବାହିନୀ କ୍ଷମତା ଦଖଲ କରିଛି। ସେଠାକାର ସାମରିକ ଅଧିକାରୀ କର୍ଣ୍ଣେଲ ମାଇକେଲ ରାଣ୍ଡ୍ରିଆନିରିନି ଗତକାଲି ଏହା ଘୋଷଣା କରିଛନ୍ତି। ସେନା ଏବଂ ଜାତୀୟ ପୁଲିସର ସଦସ୍ୟଙ୍କୁ ନେଇ ଗଠିତ ଏକ ସାମରିକ ପରିଷଦ ଦେଶର କ୍ଷମତା ହାତକୁ ନେଇଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ମାଡାଗାସ୍କରର ସର୍ବୋଚ୍ଚ ନ୍ୟାୟାଳୟ କର୍ଣ୍ଣେଲ ମାଇକେଲଙ୍କୁ ଦେଶର ନୂତନ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବାକୁ ଆମନ୍ତ୍ରଣ କରିଛନ୍ତି। ସୂଚନାଯୋଗ୍ୟ, ଦିନକ ପୂର୍ବରୁ ସେଠାରେ ରାଷ୍ଟ୍ରପତି ଜାତୀୟ ସଂସଦକୁ ଭାଙ୍ଗିବା ଘୋଷଣା କରିଥିଲେ। ମହାଅଭିଯୋଗ ନେଇ ରାଷ୍ଟ୍ରମୁଖ୍ୟଙ୍କ ବିରୁଦ୍ଧରେ ଏକ ଅଧିବେଶନ ଡାକିବା ପାଇଁ ଜାତୀୟ ସଂସଦରେ ଦସ୍ତଖତ ସଂଗ୍ରହ ପ୍ରକ୍ରିୟା ଜାରି ରହିଥିବାବେଳେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିବା ନେଇ ଘୋଷଣା କରିଥିଲେ। ଆଫ୍ରିକୀୟ ସଂଘ କମିଶନର ଅଧ୍ୟକ୍ଷ ମହମ୍ମୁଦ ଅଲ୍ଲି ୟୁସୁଫ୍ ମାଡାଗାସ୍କରରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ଗଭୀର ଚିନ୍ତା ପ୍ରକଟ କରିବା ସହ ସୃଷ୍ଟ ପରିସ୍ଥିତି ଅବସରରେ ସଂଯମତା ରକ୍ଷା ଏବଂ ଆଲୋଚନା ମାଧ୍ୟମରେ ଆହ୍ୱାନର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଞ୍ଚୟ ଉତ୍ସବ ଗତମାସ 22 ତାରିଖରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ସମାଜର ବିଭିନ୍ନ ବର୍ଗର ଲୋକେ ଏହାଦ୍ୱାରା ଉପକୃତ ହେଉଛନ୍ତି। ଜିଏସ୍ଟି ସଂସ୍କାର ମାଧ୍ୟମରେ ତେଲେଙ୍ଗାନା କିଭଳି ସଶକ୍ତ ହୋଇପାରିଛି ଆସନ୍ତୁ ଶୁଣିବା ସେ ସମ୍ପର୍କରେ। ତେଲେଙ୍ଗାନା ଦେଶର ପ୍ରମୁଖ ଔଷଧ ଉତ୍ପାଦନ କେନ୍ଦ୍ର ମଧ୍ୟରେ ଅନ୍ୟତମ। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦ୍ୱାରା ତେଲେଙ୍ଗାନା ରାଜ୍ୟର ଔଷଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। 30 କର୍କଟ ଔଷଧ ଉପରୁ ଶୁଳ୍କ ଛାଡ଼ ଉପଭୋକ୍ତାଙ୍କୁ ସୁଫଳ ପ୍ରଦାନ କରୁଛି। ସେହିଭଳି ସମସ୍ତ ଔଷଧ ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ ଔଷଧ ଉପରେ ଜିଏସ୍ଟି 12%-5% ହ୍ରାସ ପାଇଛି। ଏହାଦ୍ୱାରା ଔଷଧ ଉତ୍ପାଦନ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ତଥା ନବସୃଜନକୁ ପ୍ରୋହାହନ ମିଳିପାରିଛି। ପନିର, ଛେନା, ଅତ୍ୟଧିକ ତାପମାତ୍ରା ଯୁକ୍ତ କ୍ଷୀର, ଦେଶରେ ପ୍ରସ୍ତୁତ ପାଉଁରୁଟି ଆଦି ଖାଦ୍ୟ ଉତ୍ପାଦ ଉପରେ ଜିଏସ୍ଟି 0% ରହିବା ଫଳରେ ଏ କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହୋଇଛି। ଏଭଳି ପଦକ୍ଷେପ ଗ୍ରାମୀଣ ଏବଂ ଅର୍ଦ୍ଧ ସହରୀ ବଜାରରେ ପ୍ରକ୍ରିୟାକୃତ ଖାଦ୍ୟକୁ ଅଧିକ ସୁଲଭ କରିବ ବୋଲି ଆଶା କରାଯାଉଛି। ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରି ନାହିଁ। କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମ୍ଠାରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ସମ୍ମୁଖରେ 268 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ୍ ବିନିମୟରେ 258 ରନ୍ ସଂଗ୍ରହ କରିଥିଲା। ତେବେ ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡର ବ୍ୟାଟିଂ ସମ୍ଭବ ହୋଇପାରି ନଥିଲା, ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ହାସଲ କରିଛନ୍ତି। ଏହାକୁ ମିଶାଇ କଲମ୍ବୋଠାରେ ଶ୍ରୀଲଙ୍କା ଖେଳିଥିବା ଦୁଇଟିଯାକ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। କଲମ୍ବୋଠାରେ ଭାରତୀୟ ସମୟ ଅପରାହ୍ନ 3ଟାରେ ଆଜି ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆନ୍ଧ୍ରପ୍ରଦେଶ, କେରଳ, ମାହେ, କର୍ଣ୍ଣାଟକର ଦକ୍ଷିଣାଞ୍ଚଳ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ। ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଲାକ୍ଷାଦ୍ୱୀପ, ଓଡ଼ିଶା, ତେଲଙ୍ଗାନା, କୋଙ୍କଣ ଉପକୂଳ, ଗୋଆ ଏବଂ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ମଧ୍ୟ ବିକ୍ଷିପ୍ତ ଭାବେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆରବ ସାଗର ଏବଂ ବଙ୍ଗୋପସାଗର ମଧ୍ୟକୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ନ ଯିବାକୁ ମତ୍ସ୍ୟଜୀବୀ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ମଙ୍ଗୋଲିଆ ମଧ୍ୟରେ ସହଭାଗୀ ସାଂସ୍କୃତିକ ଐତିହ୍ୟ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ୱିପାକ୍ଷିକ ସମ୍ପର୍କର ମୂଳଦୁଆ ବୋଲି କହିଲେ ରାଷ୍ଟ୍ରପତି। ଆନ୍ଧ୍ରପ୍ରଦେଶରେ 13,430 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆସନ୍ତାକାଲି ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନରେ ଏକ ସଡ଼କ ଦୁର୍ଘଟଣାରେ 20 ଜଣଙ୍କର ମୃତ୍ୟୁ। ଆଜିଠାରୁ ପୁନଃ ଆରମ୍ଭ ହେଉଛି ଭାରତ ଆମେରିକା ମଧ୍ୟରେ ଆନ୍ତର୍ଜାତିକ ଡାକ ସେବା ଏବଂ ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ବର୍ଷା ଯୋଗୁଁ ସମ୍ଭବ ହେଲା ନାହିଁ ଗତକାଲିର ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମ୍ୟାଚ୍। ସମ୍ବାଦ ଶେଷ ହେଲା।